ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, 2025 ଡିସେମ୍ବର ଶେଷ ସୁଦ୍ଧା ପ୍ରତି ପରିବାରକୁ ପାନୀୟ ଜଳ ଯୋଗାଣ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ। ରାଜ୍ୟରେ ଜଙ୍ଗଲ ଜଳପ୍ରବାହକୁ ବୃଦ୍ଧି ଏବଂ ମୃତ୍ତିକା କ୍ଷୟ ରୋକିବା ପାଇଁ କାର୍ଯ୍ୟକାରୀ ହୋଇଛି ଗ୍ରୀନ୍ ମହାନଦୀ ମିଶନ। କେନ୍ଦୁଝର ଜିଲ୍ଲାରେ ପୋଖରୀରେ ବୁଡ଼ି 3 ଜଣ ଶିଶୁଙ୍କର ମୃତ୍ୟୁ। ରାଜ୍ୟରେ କେତେକ ଜିଲ୍ଲାରେ ଦେଖାଦେଇଛି ହଇଜାର ପ୍ରାଦୁର୍ଭାବ। ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟରେ ଜଣଙ୍କର ମୃତ୍ୟୁ ଏବଂ ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ। ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନର ଆଜି 7ମ କାର୍ଯ୍ୟଦିବସରେ ଗୃହକାର୍ଯ୍ୟ ଶୃଙ୍ଖଳିତ ଏବଂ ସ୍ୱାଭାବିକ ଭାବେ ଚାଲିଛି। ପ୍ରଥମେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ଶୂନ୍ୟକାଳ ଏବଂ ଗୁରୁତ୍ୱପୂର୍ଣ୍ଣ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ସରଗରମ ଆଲୋଚନା ହୋଇଛି। 2025 ମସିହା ଡିସେମ୍ବର ମାସ ଶେଷ ସୁଦ୍ଧା ପ୍ରତି ପରିବାରକୁ ପାନୀୟ ଜଳ ଯୋଗାଣ ସୁବିଧା ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ସଦସ୍ୟ ମନୋରଞ୍ଜନ ଜ୍ଞାନ ସାମନ୍ତରାଙ୍କ ମୂଳ ପ୍ରଶ୍ନ ଏବଂ ସଦସ୍ୟ ତାରାପ୍ରସାଦ ବାହିନୀପତି, ଶାରଦା ପ୍ରଧାନ, ଦୁର୍ଗାପ୍ରସନ୍ନ ନାୟକ, ଭାସ୍କର ମଢ଼େଇ, ଦାସରଥୀ ଗମାଙ୍ଗ, ଲକ୍ଷ୍ମଣ ବାଗ, ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖଙ୍କ ଅନ୍ୟ କେତେକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ବିଭିନ୍ନ କେନ୍ଦ୍ରୀୟ ଯୋଜନା ଆଧାରରେ ଚୁକ୍ତିନାମା ସମ୍ପାଦନରେ ବିଳମ୍ବ ହେବା କାରଣରୁ କେତେକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହୋଇଛି। ତେବେ ଯଥାଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି। ଏହି ପ୍ରଶ୍ନ ଉପରେ ଗୃହରେ ଆଲୋଚନା ଚାଲିଥିବାବେଳେ ବାଚସ୍କତି ସୋରମା ପାଢ଼ୀ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ନିୟମିତ ତଦାରଖ କରିବା ସହିତ ପାନୀୟ ଜଳ ଉପଲବ୍ଧ ହୋଇପାରି ନଥିବା ଅଞ୍ଚଳକୁ ଏହା ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ଜଙ୍ଗଲ ବୃଦ୍ଧି, ମୃତ୍ତିକା ଆର୍ଦ୍ରତା ଏବଂ ନଦୀର ଜଳପ୍ରବାହ ବୃଦ୍ଧି, ମୃତ୍ତିକା କ୍ଷୟ ରୋକିବା ପାଇଁ ଗ୍ରୀନ୍ ମହାନଦୀ ମିଶନ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ମହାନଦୀ, ବ୍ରାହ୍ମଣୀ, ବଂଶଧାରା, ବୈତରଣୀ ଏବଂ ଋଷିକୁଲ୍ୟା ନଦୀ ଏବଂ ସେଗୁଡ଼ିକର ଶାଖା ନଦୀ ଯଥା ଇବ୍, ତେଲ ଆଦିର ଉଭୟ ପାର୍ଶ୍ୱରେ ବନୀକରଣ କରାଯାଇଛି। ରାଜ୍ୟରେ ବାତ୍ୟା, ବନ୍ୟା ଏବଂ ସମୁଦ୍ରକୂଳ ଖାଉଥିବା ବିପଦରୁ ରକ୍ଷା କରିବା ପାଇଁ ଗତ 3 ବର୍ଷ ମଧ୍ୟରେ 1234 ହେକ୍ଟର ଲୁଣା ଜଙ୍ଗଲ ଏବଂ 226 ହେକ୍ଟର ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଛି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଗୃହରେ ବିଧାୟକ ପବିତ୍ର ସାଉଣ୍ଟାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି। ଗତ 5 ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିରୀକ୍ଷଣ ଏବଂ ଚଢ଼ାଉ ମାଧ୍ୟମରେ 283 ଜଣ ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରି ଉଦ୍ଧାର କରାଯାଇଛି। ଏଥିସହ 169 ସଂସ୍ଥା ବିରୁଦ୍ଧରେ ବିଭିନ୍ନ ଅଦାଲତରେ ମୋକଦ୍ଦମା ଦାୟର କରାଯାଇଛି ବୋଲି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସଦସ୍ୟ ହିମାଂଶୁ ଶେଖର ସାହୁଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପ୍ରକାଶ କରିଛନ୍ତି। ନିଟ୍ ୟୁଜି 2024 ପରୀକ୍ଷାର ପ୍ରଥମ ପର୍ଯ୍ୟାୟ କାଉନ୍ସେଲିଂ ଆସନ୍ତା ମାସ 14 ତାରିଖରେ ଆରମ୍ଭ ହେବ। ରାଜ୍ୟସଭାରେ ଆଜି ଏ ସଂକ୍ରାନ୍ତ କେତେକ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କାଉନ୍ସେଲିଂ 4ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଆସନ୍ତା ପ୍ରଥମ ସପ୍ତାହରେ ଏଥିପାଇଁ ପଞ୍ଜିକରଣ ଆରମ୍ଭ ହେବ। ମନ୍ତ୍ରୀ କହିଛନ୍ତି 23 ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ କାଉନ୍ସେଲିଂ ଶେଷ ହେବ। ଅନ୍ୟପକ୍ଷରେ ମେଡିକାଲ କାଉନ୍ସେଲିଂ କମିଟି ଦେଇଥିବା ସୂଚନା ଅନୁଯାୟୀ କାଉନ୍ସେଲିଂ ସଂକ୍ରାନ୍ତ ସମସ୍ତ ବିବରଣୀ ଏମ୍ସିସି ୱେବ୍ସାଇଟ୍ mcc.nic.in ଉପଲବ୍ଧ ଅଛି। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ 27 ରାଜ୍ୟ ଉତ୍ପାଦନ ସଂଶ୍ଳିଷ୍ଟ ପ୍ରୋହାହନ ରାଶିର ସୁଫଳ ପାଇଛନ୍ତି ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ଲୋକସଭାରେ ଆଜି ଏ ସଂକ୍ରାନ୍ତ କେତେକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଏବେ ଏସି ପ୍ରସ୍ତୁତିର 65% ଉତ୍ପାଦ ଭାରତରେ ପ୍ରସ୍ତୁତ କରାଯାଉଛି। ଏହି ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ସବ୍ସିଡି ଯୋଗୁଁ ଏହି ସଫଳତା ମିଳିଛି ବୋଲି ସେ କହିଛନ୍ତି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚାଲିଥିବା ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଗତକାଲି ଶେଷ ହୋଇଛି। ଜାତୀୟ ଶିକ୍ଷାନୀତି 2020ର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବ୍ୟକ୍ତିତ୍ୱ ବିକାଶର ପ୍ରାଥମିକତା ସ୍ୱରୂପ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ନୂତନ ଶୈକ୍ଷିକ ପ୍ରଣାଳୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବା ଲକ୍ଷ୍ୟ ନେଇ ଏହି ସପ୍ତାହ ପାଳିତ ହୋଇଥିଲା। ଶିକ୍ଷା ସପ୍ତାହରେ ଗତକାଲି ଶେଷ ଦିନରେ ଗୋଷ୍ଠୀ ସମ୍ପୃକ୍ତି ଦିବସ ପାଳନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ଆତୁରିକଣା ଗାଁରେ ଏକ ପୋଖରୀରେ ବୁଡ଼ି ତିନିଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଖେଳୁଥିବା ଏହି ପିଲାମାନେ ପୋଖରୀକୁ ଧୁଆଧୁଇ ହେବାକୁ ଯାଇ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଛି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ କେନ୍ଦୁଝରଠାରେ ଶିଶୁ ଅପରାଧର ନ୍ୟାୟିକ ଆଇନ ଏବଂ ଶିଶୁଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ଅଧିକାର ସମ୍ଭନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଅଶୋକ କୁମାର ପଣ୍ଡାଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇ ଏ ସଂକ୍ରାନ୍ତରେ ଆଇନ ଏବଂ ଶିକ୍ଷା ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଗତକାଲି ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ 119ଟି ଅଭିଯୋଗର ଶୁଣାଣି ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନକାର୍ଡ, ମନରେଗା ଏବଂ ମଧୁବାବୁ ପେନ୍ସନ୍ ଯୋଜନା ଉପରେ ଅଧିକ ଅଭିଯୋଗ ହସ୍ତଗତ ହୋଇଥିଲା। ଏହି ଅବସରରେ 5 ଜଣ ଭିନ୍ନକ୍ଷମଙ୍କୁ ତିନିଚକିଆ ସାଇକେଲ ଏବଂ 19 ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ଜନଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଜିଲ୍ଲା ଏବଂ ପୁଲିସ୍ ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର କେତେକ ଗ୍ରାମରେ ହଇଜା ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତିଦିନ 20ରୁ 25 ଆକ୍ରାନ୍ତ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଛନ୍ତି। ଜିଲ୍ଲା ହଇଜା ଟିମ୍ ପକ୍ଷରୁ ବ୍ଲକର ହଇଜା ଆକ୍ରାନ୍ତ ଗୋବିନ୍ଦପୁର, ବିଚିକିଲି, ମହୁପଦର ଆଦି ଗ୍ରାମର ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ମହୁପଦର ଗ୍ରାମର ଗୋଟିଏ ପରିବାରର 6 ଜଣ ସଦସ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିିିିତ ହେଉଛନ୍ତି। ଜିଲ୍ଲା ହଇଜା ଟିମ୍ର ପ୍ରାଥମିକ ଆକଳନ ଅନୁଯାୟୀ ଦୂଷିତ ପାଣି ବ୍ୟବହାର ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ହଇଜା ସ୍ଥିତିକୁ ନିୟନ୍ତ୍ରଣ ଏବଂ ସଂକ୍ରମଣ ରୋକିବା ପାଇଁ ଏକ କମିଟି ଗଠନ କରାଯାଇଛି ବୋଲି ଜିଲ୍ଲା ଚିକିତ୍ସା ବିଭାଗ ସୂଚନା ଦେଇଛି। ଏହି କମିଟି ଘରକୁ ଘର ବୁଲି ସର୍ଭେ କରିବା ସହ ଆକ୍ରାନ୍ତଙ୍କ ଚିକିତ୍ସା ଏବଂ ହଇଜା ପ୍ରତିହତ ଲାଗି ନିଆଯିବାକୁ ଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଜନସଚେତନତା ବୃଦ୍ଧି ଦିଗରେ କାର୍ଯ୍ୟ କରିବେ। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଉମ୍ବେଲ ପଞ୍ଚାୟତର ମେଡ଼ିପୁଟ ଗ୍ରାମରେ ମଧ୍ୟ ହଇଜାରେ ଆକ୍ରାନ୍ତ ହୋଇ 9 ଜଣ ଚିକିିିିତ ହେଉଛନ୍ତି। ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବନମାଳୀପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କୁ ଚିକିତ୍ସା କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କୋରାପୁଟରେ ଏକ ଡାକ୍ତରୀ ଦଳ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ଛାତ୍ରଛାତ୍ରୀଙ୍କର କୌଶଳଭିତ୍ତିକ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କୌଶଳ ରଥ ଅଭିଯାନ ଚାଲୁ ରହିଛି। ନବରଙ୍ଗପୁର ଜିଲ୍ଲାରେ ଆସନ୍ତା 4ରୁ 7 ତାରିଖ ପର୍ଯ୍ୟନ୍ତ କୌଶଳ ରଥ ପରିକ୍ରମା କରିବାର କାର୍ଯ୍ୟସୂଚୀ ରହିଛି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର କହିଛନ୍ତି, ଏଥିପାଇଁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ସରକାରୀ ଆଇଟିଆଇ ପରିସରରେ କୌଶଳ ରଥ ଶୁଭାରମ୍ଭ ହୋଇଛି। ଏହି ରଥରେ ବିଭିନ୍ନ ଯନ୍ତ୍ରପାତି ପ୍ରଦର୍ଶନ କରାଯିବା ସହ ଛାତ୍ରଛାତ୍ରୀଙ୍କୁ କୌଶଳ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ଆଗାମୀ 24 ଘଣ୍ଟାରେ ଭୀଷଣ ବର୍ଷା ନେଇ 19ଟି ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଅନୁଗୁଳ, ଦେବଗଡ଼ ଏବଂ ସୁନ୍ଦରଗଡ଼। ଏହି ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ 11 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେଥିମଧ୍ୟରୁ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର ଏବଂ କେନ୍ଦୁଝରରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। 2025 ଡିସେମ୍ବର ଶେଷ ସୁଦ୍ଧା ପ୍ରତି ପରିବାରକୁ ପାନୀୟ ଜଳ ଯୋଗାଣ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ। ରାଜ୍ୟରେ ଜଙ୍ଗଲ ଜଳପ୍ରବାହକୁ ବୃଦ୍ଧି ଏବଂ ମୃତ୍ତିକା କ୍ଷୟ ରୋକିବା ପାଇଁ କାର୍ଯ୍ୟକାରୀ ହେଉଛି ଗ୍ରୀନ୍ ମହାନଦୀ ମିଶନ। କେନ୍ଦୁଝର ଜିଲ୍ଲାରେ ପୋଖରୀରେ ବୁଡ଼ି 3 ଜଣଙ୍କର ମୃତ୍ୟୁ। ରାଜ୍ୟରେ କେତେକ ଜିଲ୍ଲାରେ ଦେଖାଦେଇଛି ହଇଜାର ପ୍ରାଦୁର୍ଭାବ। ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟରେ ଜଣଙ୍କର ମୃତ୍ୟୁ ଏବଂ ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି ଶେଷ। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।